ମୋ ନାଁ ସାକମ୍ବରୀ ରାନୀ, ଗ୍ରାମ ରାଇଖୋଲ, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଚୁଡ଼ା ଉପମା ବିଷୟରେ। ଚୁଡ଼ା ଉପମା କିପରି ଆପଣ ପ୍ରସ୍ତୁତ କରିବେ? ପ୍ରଥମେ ଚୁଡ଼ାକୁ ଭାଜି ଦିଅନ୍ତୁ। ଭାଜି ସାରିବା ପରେ ଏହାକୁ ଦାନା ରଖି ଗୁଣ୍ଡ କରନ୍ତୁ। ଟମାଟୋକୁ ସିଝାଇ ରସ ବାହାର କରନ୍ତୁ। ସମସ୍ତ ପନିପରିବାକୁ ମିଶାଇ ଭାଜି ଦିଅ। କଡ଼େଇରେ ତେଲ ପକାଅ। ଭେସୁଙ୍ଗ ପତ୍ର, ଗୋଟା ଜିରା ପକାଇ ଭାଜ। ଭାଜି ସାରିବା ପରେ ଟମାଟୋ ରସ ପକାଇ ଚୁଡ଼ା ଗୁଣ୍ଡ ଢାଳି ଚୁଡ଼ା ଗୁଣ୍ଡକୁ ଢାଳି ସାରିବା ପରେ ତାକୁ ଘାଣ୍ଟି ଗୋଳାଅ। ଗୋଳେଇ ସାରିବା ପରେ ତାକୁ ସିଝିବାକୁ ଦିଅ। ସିଝି ସାରିବା ପରେ ସେ ଆପଣଙ୍କର ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ, ଆଉ କମ କମ ଦରରେ ମଧ୍ୟ ଉପଲବ୍ଧ।